ओम शांति। 15/1/2026 प्रातः मुरली। आज बाबा कहते मीठे बच्चे तुम मुखरु केबे भी हे ईश्वर हे बाबा शब्द बाहर उचित नुहे। यह तो भक्ति मार्गर अभ्यास। प्रश्न, तुम्हें माने धला पोशाक काहीकि पसंद करुछ? यह क्यों कथार प्रतीक? उत्तर, वर्तमान तुम्हें माने एही पुराणा दुनियारु जी थाउ थाउ मरी जाइछ, सेथिपाई धला पोशाक पसंद करुछ। एही धला पोशाक मृत्यु को प्रमाण करुछि। जदि केही मरी जाए तेबे ता उपरे मध्य धला कपड़ा पकाई थांती। तुमे पिला माने मध्य एबे मरजीबा होइछ, अर्थात जीवित थाई मध्य पुराणा दुनिया पुराणा जीवनरु मरी जाइछ। ओम शांति। आत्मिक पिता बसी आत्मिक संतान मानंकु बुझाउछंती। आत्मिक अक्षर न कही केवल पिता कहिले मध्य ठीक हेब। बाबा बसी संतान मानंकु बुझाउछंती। समस्ते तो निजकु भाई भाई कहुछंती, तेणु बाबा बसी संतान मानंकु बुझाउछंती। समस्तंकु तो बुझाउ नथिबे, समस्ते निज को भाई भाई कहुछंती। गीतारे लेखा जाइछि भगवान उवाच। वास्तवरे भगवान उवाच कहा प्रति? समस्ते भगवानंक संतान, सिए हेले पिता, तेणु तांकर संतान समस्ते हेले भाई भाई। भगवान ही बुझाई थिबे, राजयोग सिखाई थिबे। एबे तुम बुद्धिर ताला खोलिछि। दुनिया रे आउ कहार बुद्धि रे एभली विचार नथिब। जेउ मानंकु बाबांक संदेश मिलिब सेमाने स्कूल रे आसी पढ़िबे। भाबिबे जे प्रदर्शनी तो देखिलु, एबे जाई किछि अधिक सुनिबु। प्रथम प्रथम मुख्य कथा हेउछि ज्ञानर सागर पतित पावन गीता ज्ञान दाता शिव भगवान उवाच। प्रथमे सेमाने जानंतु जे एमानंकु किए सिखाउछंती अथवा बुझाउछंती। से ही सुप्रीम सोल ज्ञानर सागर हेउछंती निराकार। से तो सत्य ही अटंती एवं सत्य ही कहिबे। एथिरे पुणी आउ कौनसी प्रश्न बा संशय आसीबार नाही। प्रथमे तो एहा संबंधरे बुझाइबाकु हेब। आमको परम पिता परमात्मा ब्रह्मांक द्वारा राजयोग सिखाउछंती। एहा हेउछि राजपद, जहांकर निश्चय होइजिबो जे सर्व आत्मांकर पिता पारलौकिक पिता बसी बुझाउछंती। से ही सबुठारु बड़ अथॉरिटी, तेबे अन्य कौनसी प्रश्न उठी पारिबो नाही। से हेले पतित पावन, तेणु सीए एठाकु निज समय रे ही आसीबे। तुमे देखुछ मध्य एहा से ही महाभारत लढ़ई अटे। विनाश परे पुणी निर्विकारी दुनिया हेब, एहा विकारी दुनिया। एही मनुष्य माने जानी नहांती जे भारत निर्विकारी थिला। कहार बुद्धि रे कौनसी कथा आसो नाही। गडरेज रो ताला लागी जाइछि, तार चाबी एकमात्र बाबांक पाखरे ही अछि। सेथि पई तांको ज्ञानदाता दिव्य चक्षु विधाता बोली कोहा जाउछि। ज्ञानर तृतीय नेत्र देउछंती। एकथा कहाकु हेले जणा नाही जे तुमको किए पढ़ाउछंती। ब्रह्मा पढ़ाउछंती भावि नेउथिबारो परिहास करुछंती। किछि ना किछि परिहास करी कहि देउछंती। सेथि पई प्रथमे प्रथमे एही कथा ही बुझाओ। एथिरे लेखा मध्य होइछि शिव भगवान उवाच। से तो सत्य ही अटंती। बाबा बुझाउछंती जे मो पतित पावन शिव अटे, मो परम धामरु आसीछि एहि सालग्राम मानंकु पाठ पढ़ाइबा पई। बाबा हेउछंती ज्ञानर सागर, सृष्टिर आदि मध्य अंतर रहस्य बुझाउछंती। एहि शिक्षा एबे तुमको बेहद्र बाबांक ठारु मिलुछि। से ही सृष्टिर रचयिता अटंती। पतित सृष्टिकु पवित्र कराउछंती, डाकुछंती मध्य हे पतित पावन आस। ତେଣୁ ପ୍ରଥମେ ପ୍ରଥମେ ତାଙ୍କର ହିଁ ପରିଚୟ ଦେବାକୁ ହେବ। ସେହି ପରମ ପିତା ପରମାତ୍ମାଙ୍କ ସହିତ ତୁମର ସମ୍ବନ୍ଧ କ'ଣ? ସେ ହିଁ ସତ୍ୟ ଅଟନ୍ତି, ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଦେଉଛନ୍ତି। ପିଲାମାନେ ଜାଣିଛନ୍ତି ଯେ ବାବା ସତ୍ୟ ଅଟନ୍ତି, ବାବା ହିଁ ସତ୍ୟଖଣ୍ଡ ସ୍ଥାପନା କରୁଛନ୍ତି। ତୁମେ ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସୁଛ। ବାରିଷ୍ଟରଙ୍କ ପାଖକୁ ଗଲେ ଭାବନ୍ତି ଯେ ଆମେ ବାରିଷ୍ଟର ହେବାକୁ ଆସିଛୁ। ଏବେ ତୁମର ନିଶ୍ଚୟ ହୋଇଛି ଯେ ଆମକୁ ଭଗବାନ ପଢ଼ାଉଛନ୍ତି। ଯଦି କେହି ନିଶ୍ଚୟ କରି ମଧ୍ୟ ପୁଣି ସଂଶୟ ବୁଦ୍ଧି ହୋଇଗଲେ, ତେବେ ତାଙ୍କୁ ଲୋକମାନେ କହିଥାନ୍ତି, ତୁମେ ତ କହୁଥିଲ ଭଗବାନ ପଢ଼ାଉଛନ୍ତି, ପୁଣି ଭଗବାନଙ୍କୁ କାହିଁକି ଛାଡ଼ି ଆସିଲ? ସଂଶୟ ଆସିବା ଦ୍ୱାରା ହିଁ ହାତ ଛାଡ଼ି ଦେଇଥାନ୍ତି, କୌଣସି ନା କୌଣସି ବିକର୍ମ କରିଥାନ୍ତି। ଭଗବାନ ଉବାଚ, କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କଲେ ହିଁ ତୁମେ ଜଗଜିତ ହେବ। ଯିଏ ପବିତ୍ର ହେବେ ସେ ହିଁ ପବିତ୍ର ଦୁନିଆକୁ ଯିବେ। ଏଠାରେ ହିଁ ରାଜଯୁଗର କଥା ରହିଛି, ତୁମେ ସେଠାରେ ଯାଇ ରାଜତ୍ୱ କରିବ। ବାକି ଯେଉଁ ଆତ୍ମାମାନେ ଅଛନ୍ତି ସେମାନେ ନିଜର ହିସାବ କିତାବ ଯୁକ୍ତ କରି ନିଜ ଘର ପରମଧାମକୁ ଫେରିଯିବେ। ଏହା ବିନାଶର ସମୟ ଅଟେ। ଏବେ ବୁଦ୍ଧି କହୁଛି ଯେ ସତ୍ୟଯୁଗର ସ୍ଥାପନା ନିଶ୍ଚୟ ହେବ। ସତ୍ୟଯୁଗକୁ ପବିତ୍ର ଦୁନିଆ କୁହାଯାଏ, ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ। ସେମାନଙ୍କୁ ପୁଣି ନିଜର ଅଭିନୟ ପୁନରାବୃତ୍ତି କରିବାକୁ ପଡ଼ିବ। ତୁମେ ମଧ୍ୟ ନିଜ ପାଇଁ ପୁରୁଷାର୍ଥ କରୁଛ ପବିତ୍ର ହୋଇ ପୁଣି ପବିତ୍ର ଦୁନିଆର ମାଲିକ ହେବା ପାଇଁ। ସେଠାରେ ସମସ୍ତେ ତ ନିଜକୁ ମାଲିକ ବୋଲି ଭାବିବେ ନା, ପ୍ରଜା ମଧ୍ୟ ମାଲିକ ହେବେ। ଏବେ ପ୍ରଜା ମଧ୍ୟ କହୁଛନ୍ତି ନା, ଆମର ଭାରତ। ବିଜ୍ଞ ପୁରୁଷ ସନ୍ନ୍ୟାସୀ ଆଦି ମଧ୍ୟ କହୁଛନ୍ତି ଆମର ଭାରତ। ତୁମେ ଜାଣିଛ ଯେ ବର୍ତ୍ତମାନ ଭାରତରେ ସମସ୍ତେ ନର୍କବାସୀ ଅଟନ୍ତି। ଏବେ ଆମେ ସ୍ୱର୍ଗବାସୀ ହେବା ପାଇଁ ଏହି ରାଜଯୋଗ ଶିଖୁଛୁ। ସମସ୍ତେ ତ ସ୍ୱର୍ଗବାସୀ ହେବେ ନାହିଁ, ଏହି ଜ୍ଞାନ ତ ଏବେ ମିଳିଲା। ସେମାନେ ଯାହା ଶୁଣାଉଛନ୍ତି ଶାସ୍ତ୍ର ହିଁ ଶୁଣାଉଛନ୍ତି, ସେମାନେ ହେଲେ ଶାସ୍ତ୍ରର ଅଧିକାରୀ। ବାବା କହୁଛନ୍ତି ଏହି ଭକ୍ତି ମାର୍ଗର ବେଦଶାସ୍ତ୍ର ଆଦି ପଢ଼ିବା ଦ୍ୱାରା ସିଢ଼ି ତଳକୁ ଖସିବାରେ ଲାଗିଛନ୍ତି, ଏସବୁ ହେଉଛି ଭକ୍ତି ମାର୍ଗ। ବାବା କହୁଛନ୍ତି ଯେବେ ଭକ୍ତି ମାର୍ଗ ପୂରା ହେବ ତେବେ ହିଁ ମୁଁ ଆସିବି, ମୋତେ ହିଁ ଆସି ସବୁ ଭକ୍ତଙ୍କୁ ଭକ୍ତିର ଫଳ ଦେବାକୁ ହେବ। ଅଧିକାଂଶ ମନୁଷ୍ୟ ତ ଭକ୍ତ ଅଟନ୍ତି, ସମସ୍ତେ ଡାକୁଛନ୍ତି ନା ହେ ଗଡ୍ ଫାଦର। ଭକ୍ତଙ୍କ ମୁଖରୁ ଓ ଗଡ୍ ଫାଦର, ହେ ଭଗବାନ ନିଶ୍ଚୟ ବାହାରିବ। ବାସ୍ତବରେ ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଫରକ ରହିଛି। ତୁମ ମୁଖରୁ କେବେ ହେ ଈଶ୍ୱର, ହେ ଭଗବାନ ଏହି ଅକ୍ଷର ବାହାରିବ ନାହିଁ। ମନୁଷ୍ୟମାନଙ୍କର ତ ଏହିଭଳି କହିବା ଅଧାକଳ୍ପର ଅଭ୍ୟାସ ରହିଛି। ତୁମେ ଜାଣିଛ ସେ ଆମର ପିତା, ତୁମେ କ'ଣ ତାଙ୍କୁ ହେ ବାବା କହି ଡାକିବ କି? ବାବାଙ୍କ ଠାରୁ ତ ତୁମକୁ ସମ୍ପତ୍ତି ନେବାକୁ ହେବ। ପ୍ରଥମତ ଏହି ନିଶ୍ଚୟ ରହିଛି ଯେ ଆମେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ। ବାବା ପିଲାମାନଙ୍କୁ ସମ୍ପତ୍ତି ନେବାର ଅଧିକାରୀ କରାଉଛନ୍ତି, ଇଏ ତ ସତ୍ୟ ବାବା ଅଟନ୍ତି ନା। ବାବା ଜାଣିଛନ୍ତି ଏମାନେ ମୋର ସନ୍ତାନ, ଯେଉଁମାନଙ୍କୁ ମୁଁ ଜ୍ଞାନ ଅମୃତ ପିଆଇ ଜ୍ଞାନ ଚିତାରେ ବସାଇ ଘୋର ନିଦ୍ରାରୁ ଉଠାଇ ସ୍ୱର୍ଗକୁ ନେଇଯାଉଛି। ବାବା ବୁଝାଉଛନ୍ତି ଆତ୍ମାମାନେ ପ୍ରଥମେ ଶାନ୍ତିଧାମରେ ଥାନ୍ତି, ପୁଣି ସୁଖଧାମକୁ ଆସନ୍ତି। ସୁଖଧାମକୁ ନିର୍ବିକାରୀ ଦୁନିଆ କୁହାଯାଏ, ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି, ଏବଂ ତାହା ହେଉଛି ତୁମର ପ୍ରିୟ ଘର। ତୁମେ ଜାଣିଛ ଯେ ତାହା ଆମର ଘର, ଆମେ ଅଭିନେତା ସେହି ଶାନ୍ତିଧାମରୁ ଆସୁଛୁ। ଏଠାରେ ଅଭିନୟ କରିବା ପାଇଁ ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୁହେଁ। ଦୁନିଆର ନାଟକରେ ଅଭିନୟ କରୁଥିବା ଅଭିନେତାମାନେ ଏଠାକାର ବାସିନ୍ଦା ଅଟନ୍ତି, କେବଳ ଘରୁ ଆସି ଡ୍ରେସ୍ ବଦଳାଇ ଅଭିନୟ କରୁଛନ୍ତି। ତୁମେ ତ ଜାଣିଛ ଯେ ଆମ ଘର ଶାନ୍ତିଧାମ ଅଟେ, ପୁଣି ଆମେ ସେଠାକୁ ଫେରିଯିବୁ। ଯେବେ ସମସ୍ତ ଅଭିନେତାମାନେ ଷ୍ଟେଜ୍କୁ ଆସିଯିବେ, ତେବେ ପୁଣି ବାବା ଆସି ସମସ୍ତଙ୍କୁ ନେଇଯିବେ। ସେଥିପାଇଁ ତାଙ୍କୁ ମୁକ୍ତିଦାତା, ପଥ ପ୍ରଦର୍ଶକ ମଧ୍ୟ କୁହାଯାଏ। ସେ ତ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ତେବେ ଏତେ ସବୁ ମନୁଷ୍ୟ କୁଆଡ଼େ ଯିବେ? ବିଚାର କର, ପତିତ ପାବନଙ୍କୁ ଡାକୁଛନ୍ତି କ'ଣ ପାଇଁ? ନିଜର ମୃତ୍ୟୁ ପାଇଁ। ଦୁଃଖର ଦୁନିଆରେ ରହିବାକୁ ଚାହୁଁନାହାନ୍ତି, ସେଥିପାଇଁ କହୁଛନ୍ତି ଘରକୁ ଚାଲ। ଏମାନେ ସବୁ ମୁକ୍ତିକୁ ହିଁ ମାନ୍ୟତା ଦେଇଥାନ୍ତି। ଭାରତର ପ୍ରାଚୀନ ରାଜଯୋଗ ମଧ୍ୟ କେତେ ପ୍ରସିଦ୍ଧ ଅଟେ। ବିଦେଶକୁ ମଧ୍ୟ ଯାଉଛନ୍ତି ପ୍ରାଚୀନ ରାଜଯୋଗ ଶିଖାଇବା ପାଇଁ। ବାସ୍ତବରେ ହଠଯୋଗୀ ତ ରାଜଯୋଗ ଜାଣି ହିଁ ନାହାନ୍ତି, ତାଙ୍କର ଯୋଗ ହିଁ ଭୁଲ। ସେଥିପାଇଁ ତୁମକୁ ଯାଇ ସଠିକ୍ ରାଜଯୋଗ ଶିଖାଇବାକୁ ହେବ। ମନୁଷ୍ୟମାନେ ସନ୍ନ୍ୟାସୀମାନଙ୍କର କୌଫିନୀ ଦେଖି ତାଙ୍କୁ କେତେ ସମ୍ମାନ ଦେଇଥାନ୍ତି। ବୌଦ୍ଧ ଧର୍ମରେ ମଧ୍ୟ ସନ୍ନ୍ୟାସୀମାନଙ୍କୁ କୌଫିନୀ ପିନ୍ଧିଥିବାର ଦେଖି ସମ୍ମାନ ଦେଇଥାନ୍ତି, ବହୁତ ସମୟ ପରେ ସନ୍ନ୍ୟାସୀ ହୋଇଥାନ୍ତି। ବୌଦ୍ଧ ଧର୍ମରେ ମଧ୍ୟ ଆରମ୍ଭରେ କେହି ସନ୍ନ୍ୟାସୀ ହେଉନଥିଲେ। ଯେବେ ପାପର ବୃଦ୍ଧି ହୋଇଥାଏ, ସନ୍ନ୍ୟାସ ଧର୍ମର ସ୍ଥାପନା ହୋଇଥାଏ। ଆରମ୍ଭରେ ତ ସେହି ଆତ୍ମାମାନେ ଉପରୁ ଆସିଥାନ୍ତି, ତାଙ୍କ ଧର୍ମର ସମସ୍ତ ଅନୁଗାମୀ ସୃଷ୍ଟିକୁ ଆସିଥାନ୍ତି। ଆରମ୍ଭରୁ ସନ୍ନ୍ୟାସ ଶିଖାଇ କ'ଣ କରିବେ? ପରେ ହିଁ ସନ୍ନ୍ୟାସ କରାଇଥାନ୍ତି। ଏହା ମଧ୍ୟ ଏହିଠାରୁ ହିଁ କପି କରୁଛନ୍ତି। ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ କି ସନ୍ନ୍ୟାସୀମାନଙ୍କର ସମ୍ମାନ ରଖିଥାନ୍ତି। ହଠଯୋଗୀମାନେ କୌଫିନୀ ପିନ୍ଧିଥାନ୍ତି। ତୁମକୁ ତ ଘରଦ୍ୱାର ଛାଡ଼ିବାର ନାହିଁ, ନା ଧଳା ବସ୍ତ୍ର ପିନ୍ଧିବାର କୌଣସି ବାଧ୍ୟବାଧକତା ରହିଛି, କିନ୍ତୁ ଧଳା ବସ୍ତ୍ର ଭଲ। ତୁମେ ଭଟିରେ ରହିଛ, ତେଣୁ ଶ୍ୱେତ ବସ୍ତ୍ର ତୁମର ପୋଷାକ ହୋଇଯାଇଛି। ଆଜିକାଲି ଧଳା ବହୁତ ପସନ୍ଦ କରୁଛନ୍ତି। ମନୁଷ୍ୟ ମରିଗଲେ ଉପରେ ଧଳା ଚାଦର ପକାଇଥାନ୍ତି। ତୁମେ ମଧ୍ୟ ଏବେ ମରଯିବା ହୋଇଛ, ତେଣୁ ତୁମର ଧଳା ଡ୍ରେସ୍ ଭଲ। କାହାକୁ ବି ପ୍ରଥମେ ବାବାଙ୍କର ପରିଚୟ ଦିଅ। କୁହ, ଆମର ଦୁଇଟି ପିତା ଅଛନ୍ତି, ଏହି କଥାକୁ ବୁଝିବା ପାଇଁ ସମୟ ନେଉଛନ୍ତି। ପ୍ରଦର୍ଶନୀରେ ତ ଏତେ କଥା ବୁଝାଇ ପାରିବ ନାହିଁ। ସତ୍ୟଯୁଗରେ ଜଣେ ପିତା ରହିବେ, ବର୍ତ୍ତମାନ ତୁମର ତିନି ଜଣ ପିତା ଅଛନ୍ତି। କାହିଁକି ନା ଭଗବାନ ଆସୁଛନ୍ତି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ, ତେଣୁ ସେ ମଧ୍ୟ ସମସ୍ତଙ୍କର ପିତା ଅଟନ୍ତି। ଲୌକିକ ପିତା ମଧ୍ୟ ଅଛନ୍ତି। ଆଚ୍ଛା, ଏବେ ତିନି ପିତାଙ୍କ ମଧ୍ୟରୁ ଶ୍ରେଷ୍ଠ ସମ୍ପତ୍ତି କିଏ ଦେଉଛନ୍ତି? ନିରାକାର ବାବା ସମ୍ପତ୍ତି କିପରି ଦେବେ? ସେ ପୁଣି ବ୍ରହ୍ମାଙ୍କ ଦ୍ୱାରା ଦେଉଛନ୍ତି। ଏହି ଚିତ୍ର ସମ୍ବନ୍ଧରେ ତୁମେ ବହୁତ ଭଲ ଭାବରେ ବୁଝାଇ ପାରିବ। ଶିବ ବାବା ନିରାକାର ଅଟନ୍ତି ଏବଂ ଇଏ ପ୍ରଜାପିତା ବ୍ରହ୍ମା ହେଲେ ଆଦିଦେବ, ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା। ଶିବ ବାବା କହୁଛନ୍ତି, ମୋତେ ତୁମେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର କହିବ ନାହିଁ, ମୁଁ ସମସ୍ତଙ୍କର ପିତା ଅଟେ। ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା। ତୁମେ ସମସ୍ତେ ହୋଇଗଲ ଭାଇ ଭଉଣୀ। ସ୍ତ୍ରୀ ପୁରୁଷ ହେଲେ ମଧ୍ୟ ବୁଦ୍ଧି ଦ୍ୱାରା ଜାଣୁଛ ଆମେ ହେଲୁ ଭାଇ ଭଉଣୀ, ବାବାଙ୍କଠାରୁ ସମ୍ପତ୍ତି ନେଉଛୁ। ଭାଇ ଭଉଣୀ ପରସ୍ପର ମଧ୍ୟରେ ବିକାରୀ କର୍ମ କରିପାରିବେ ନାହିଁ। ଯଦି ଉଭୟଙ୍କୁ ପରସ୍ପର ବିକାରୀ ଦୃଷ୍ଟି ଆକର୍ଷଣ କରେ, ତେବେ ସ୍ଥିତି ବିଗିଡ଼ିଯାଏ, ବାବାଙ୍କୁ ଭୁଲି ଯାଆନ୍ତି। ବାବା କହୁଛନ୍ତି, ତୁମେ ମୋର ସନ୍ତାନ ହୋଇ ପୁଣି ମୁହଁ କଳା କରୁଛ? ବେହଦ୍ର ବାବା ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି, ତୁମର ଏହି ନିଶା ରହିଛି। ଜାଣିଛ ଯେ ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ପଡ଼ିବ, ଲୌକିକ ସମ୍ବନ୍ଧୀମାନଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ। ଲୌକିକ ପିତାଙ୍କୁ ତ ତୁମେ ବାପା କହିବ ନା, ତାଙ୍କୁ ତ ତୁମେ ଭାଇ ବୋଲି କହିପାରିବ ନାହିଁ। ସାଧାରଣ ରୂପେ ପିତାଙ୍କୁ ପିତା ବୋଲି ହିଁ କହିବ। ବୁଦ୍ଧିରେ ଥାଏ, ଇଏ ମୋର ଲୌକିକ ପିତା ଅଟନ୍ତି। ଜ୍ଞାନ ତ ଅଛି ନା, ଏହି ଜ୍ଞାନ ବହୁତ ବିଚିତ୍ର ଅଟେ। ଆଜିକାଲି ହୁଏତ ନାମ ଧରି ଡାକି ଦେଉଛନ୍ତି। କୌଣସି ନୂଆ ଅତିଥି ଭ୍ରମଣକାରୀ ଆଦି ବାହାର ଲୋକଙ୍କ ସମ୍ମୁଖରେ ଯଦି ଭାଇ ବୋଲି କହିଦେବ, ତେବେ ସିଏ ଭାବିବେ ୟାଙ୍କର ମୁଣ୍ଡ ଖରାପ ହୋଇଯାଇଛି। ସେଥିପାଇଁ ବହୁତ କାଇଦାରେ ଚଳିବା ଆବଶ୍ୟକ। ତୁମର ଏହା ଗୁପ୍ତ ଜ୍ଞାନ, ଗୁପ୍ତ ସମ୍ବନ୍ଧ ଅଟେ। ଏଥିରେ ବହୁତ ଯୁକ୍ତିରେ ଚଳିବାକୁ ହେବ, କିନ୍ତୁ ପରସ୍ପରକୁ ସମ୍ମାନ ଦେବା ଭଲ। ଲୌକିକଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ। ବୁଦ୍ଧି ବାବାଙ୍କ ସହ ଲାଗି ରହିବା ଉଚିତ। ମୋ ବାବାଙ୍କ ଠାରୁ ସମ୍ପତ୍ତି ନେଉଛି, ବାକି ଚାଚାଙ୍କୁ ଚାଚା, ବାପାଙ୍କୁ ବାପା ବୋଲି କହିବାକୁ ପଡ଼ିବ। ଯେଉଁମାନେ ବିକେ ହୋଇ ନାହାନ୍ତି ସେମାନେ ଭାଇ ଭଉଣୀର ଅର୍ଥ ବୁଝିବେ ନାହିଁ। ଯେଉଁମାନେ ବ୍ରହ୍ମାକୁମାର କୁମାରୀ ହୋଇଛନ୍ତି ସେହିମାନେ ହିଁ ଏହି କଥାକୁ ବୁଝିବେ। ବାହାର ଲୋକେ ତ ପ୍ରଥମେ ଶୁଣି ଆଶ୍ଚର୍ଯ୍ୟ ହେବେ। ଏସବୁ କଥା ବୁଝିବା ନିମନ୍ତେ ବହୁତ ବିଶାଳ ବୁଦ୍ଧି ଦରକାର। ବାବା ତୁମମାନଙ୍କୁ ବିଶାଳ ବୁଦ୍ଧି କରାଉଛନ୍ତି। ତୁମେ ପୂର୍ବରୁ ସୀମିତ ବୁଦ୍ଧି ସମ୍ପନ୍ନ ଥିଲ, ଏବେ ବୁଦ୍ଧି ବିଶାଳ ହୋଇଯାଇଛି। ଆମର ସେ ହେଲେ ବେହଦ୍ର ପିତା। ଏମାନେ ସମସ୍ତେ ଆମର ଭାଇ ଭଉଣୀ ଅଟନ୍ତି। ବାକି ସମ୍ବନ୍ଧରେ ତ ବୋହୂକୁ ବୋହୂ, ଶାଶୁକୁ ଶାଶୁ ହିଁ କୁହାଯିବ। ଆଉ କ'ଣ ଭଉଣୀ ବୋଲି କହିବେ? ଉଭୟ ତ ବାବାଙ୍କ ଘରକୁ ଆସୁଛନ୍ତି। ଘରେ ରହି ମଧ୍ୟ ବହୁତ ଯୁକ୍ତିରେ ଚଳିବାକୁ ହେବ। ଲୋକାଚାରକୁ ମଧ୍ୟ ଦେଖିବାକୁ ପଡ଼ିବ, ନଚେତ୍ ଲୋକେ କହିବେ ଏମାନେ ସ୍ୱାମୀକୁ ଭାଇ, ଶାଶୁକୁ ଭଉଣୀ କହୁଛନ୍ତି। ଏ କ'ଣ ଶିଖୁଛନ୍ତି? ଏହି ଜ୍ଞାନ କଥା ତ କେବଳ ତୁମେ ହିଁ ଜାଣିଛ, ଆଉ କେହି ଜାଣିପାରିବେ ନାହିଁ। କହୁଛନ୍ତି ନା, ତୁମର ଗତିମତ ତୁମେ ହିଁ ଜାଣ। ଏବେ ତୁମେ ତାଙ୍କର ସନ୍ତାନ ହୋଇଛ, ତେଣୁ ତୁମର ଗତିମତ ତୁମେ ହିଁ ଜାଣିଛ। ନିଜକୁ ସମ୍ଭାଳି ଚାଲିବାକୁ ହେବ, ଯେମିତି କେହି ଦ୍ୱନ୍ଦ୍ୱରେ ନ ପଡ଼ନ୍ତୁ। ତେଣୁ ପ୍ରଦର୍ଶନୀରେ ମଧ୍ୟ ତୁମକୁ ପ୍ରଥମେ ବୁଝାଇବାକୁ ହେବ ଯେ ଆମକୁ ଭଗବାନ ପଢ଼ାଉଛନ୍ତି। ଏବେ କୁହ, ସେ କିଏ? ନିରାକାର, ଶିବ ନା ଶ୍ରୀକୃଷ୍ଣ? ଶିବ ଜୟନ୍ତୀ ପରେ ପୁଣି ଆସେ ଶ୍ରୀକୃଷ୍ଣ ଜୟନ୍ତୀ। କାହିଁକି ନା ବାବା ରାଜଯୋଗ ଶିଖାଇଥାନ୍ତି। ପିଲାମାନଙ୍କ ବୁଦ୍ଧିରେ ଏକଥା ଆସୁଛି ନା, ଯେ ପର୍ଯ୍ୟନ୍ତ ଶିବ ପରମାତ୍ମା ଆସିନାହାନ୍ତି ସେ ପର୍ଯ୍ୟନ୍ତ ଶିବ ଜୟନ୍ତୀ ଯଥାର୍ଥ ଭାବେ ପାଳନ କରିପାରିବେ ନାହିଁ। ଶିବ ଆସି କୃଷ୍ଣପୁରୀ ସ୍ଥାପନ ନ କରିବା ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ କିପରି ପାଳନ କରାଯିବ? ଶ୍ରୀକୃଷ୍ଣଙ୍କ ଜୟନ୍ତୀ ତ ପାଳନ କରୁଛନ୍ତି, କିନ୍ତୁ କିଛି ବୁଝୁନାହାନ୍ତି। ଶ୍ରୀକୃଷ୍ଣ ତ ରାଜକୁମାର ଥିଲେ, ତେବେ ନିଶ୍ଚୟ ସତ୍ୟଯୁଗରେ ରାଜକୁମାର ଥିବେ ନା? ସେଠାରେ ଦେବୀ ଦେବତାମାନଙ୍କର ରାଜଧାନୀ ଥିବ। କେବଳ ଏକା ଶ୍ରୀକୃଷ୍ଣଙ୍କୁ ତ ବାଦଶାହୀ ମିଳିନଥିବ, ନିଶ୍ଚୟ କୃଷ୍ଣପୁରୀ ଥିବ ନା? କହୁଛନ୍ତି ମଧ୍ୟ କୃଷ୍ଣପୁରୀ ଏବଂ ଏହା କଂସପୁରୀ। କଂସପୁରୀ ବିନାଶ ହେବା ପରେ ପୁଣି କୃଷ୍ଣପୁରୀ ସ୍ଥାପନ ହେଲା ନା? ଏସବୁ ଭାରତରେ ହିଁ ହେଉଛି। ନୂଆ ଦୁନିଆରେ କ'ଣ ଏହି କଂସ ଆଦି ରହିବେ କି? କଳିଯୁଗକୁ କଂସପୁରୀ କୁହାଯାଏ। ଏଠାରେ ଦେଖ କେତେ ମନୁଷ୍ୟ ରହିଛନ୍ତି, ସତ୍ୟଯୁଗରେ ଅଳ୍ପ ସଂଖ୍ୟାରେ ରହିବେ। ଦେବତାମାନେ କେବେ ଲଢ଼େଇ କରିନଥିଲେ। କୃଷ୍ଣପୁରୀ କୁହ ଅଥବା ବିଷ୍ଣୁପୁରୀ କୁହ, ତାହା ହେଲା ଦୈବୀ ସମ୍ପ୍ରଦାୟ। ଏଠାରେ ହେଉଛି ଆସୁରୀ ସମ୍ପ୍ରଦାୟ। ଦେବତା ଅସୁରଙ୍କର ନା କୌରବ ପାଣ୍ଡବମାନଙ୍କର ଲଢ଼େଇ ହୋଇଥିଲା? ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ। ବାବା କହୁଛନ୍ତି ଏହି ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗଜିତ ହୋଇଯିବ। ଏଥିରେ ଲଢ଼ିବାର କୌଣସି କଥା ନାହିଁ। ଲଢ଼ିବାର ନାମ ନେଲେ ହିଂସା ହୋଇଯିବ, ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, କିନ୍ତୁ ଅହିଂସାର ସହିତ। କେବଳ ବାବାଙ୍କୁ ମନେ ପକାଇଲେ ଆମର ବିକର୍ମ ବିନାଶ ହେବ, ଲଢ଼େଇ ଆଦିର କୌଣସି କଥା ନାହିଁ। ବାବା କହୁଛନ୍ତି, ତୁମେ ତମ ପ୍ରଧାନ ହୋଇଯାଇଛ, ଏବେ ତୁମକୁ ପୁଣି ସତପ୍ରଧାନ ହେବାକୁ ପଡ଼ିବ। ଭାରତର ପ୍ରାଚୀନ ରାଜଯୋଗ ପ୍ରସିଦ୍ଧ ଅଟେ। ବାବା କହୁଛନ୍ତି, ମୋ ସହିତ ବୁଦ୍ଧିର ଯୋଗ ଲଗାଇଲେ ତୁମର ପାପ ଭସ୍ମ ହେବ। ବାବା ପତିତ ପାବନ ଅଟନ୍ତି, ତେଣୁ ତାଙ୍କ ସହିତ ବୁଦ୍ଧିର ଯୋଗ ଲଗାଇବାକୁ ହେବ, ତେବେ ତୁମେ ପତିତରୁ ପବିତ୍ର ହୋଇଯିବ। ଏବେ ପ୍ରକୃତରେ ତୁମେ ବାବାଙ୍କ ସହିତ ଯୋଗ ଲଗାଉଛ, ଏଥିରେ ଲଢ଼େଇର କୌଣସି କଥା ନାହିଁ। ଯିଏ ଭଲ ଭାବରେ ପଢ଼ି ବାବାଙ୍କ ସହିତ ଯୋଗ ଲଗାଇବେ, ସେ ହିଁ ବାବାଙ୍କ ଠାରୁ ସମ୍ପତ୍ତି ପାଇବେ। ଆଚ୍ଛା, ମିଠା ମିଠା ଶିକିଲ ଦିଏ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତ ପିତା ବାପ ଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଭାଇ ଭାଇ ଦୃଷ୍ଟିର ଅଭ୍ୟାସ କରିବା ସହିତ ଲୌକିକ ସମ୍ବନ୍ଧଗୁଡ଼ିକ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ। ବହୁତ କାଇଦାର ସହିତ ଚାଲିବାକୁ ହେବ। ବିକାରୀ ଦୃଷ୍ଟି ଆଦୌ ରହିବା ଉଚିତ ନୁହେଁ। ବିନାଶ ସମୟରେ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡ଼ିବ। ଦୁଇ ନମ୍ବର, ବାବାଙ୍କ ଠାରୁ ପୁରା ସମ୍ପତ୍ତି ନେବା ପାଇଁ ଭଲ ଭାବରେ ପାଠ ପଢ଼ିବାକୁ ହେବ ଏବଂ ପତିତ ପାବନ ବାବାଙ୍କ ସହିତ ଯୋଗ ଲଗାଇ ପାବନ ହେବାକୁ ପଡ଼ିବ। ବରଦାନ, ନିଜର ସମ୍ପୂର୍ଣ୍ଣତା ଆଧାରରେ ସମୟକୁ ପାଖେଇ ଆଣୁଥିବା ମାଷ୍ଟର ରଚୟିତା ଭବ। ସମୟ ତୁମର ରଚନା ଅଟେ, ତୁମେମାନେ ମାଷ୍ଟର ରଚୟିତା ଅଟ। ରଚୟିତା କେବେ ବି ରଚନା ଆଧାରରେ ରହିନଥାଏ, ବରଂ ରଚୟିତା ରଚନାକୁ ଅଧୀନ କରି ରଖିଥାଏ। ସେଥିପାଇଁ ଏଭଳି କେବେ ବି ଭାବ ନାହିଁ ଯେ ସମୟ ଆପେ ଆପେ ମୋତେ ସମ୍ପୂର୍ଣ୍ଣ କରିଦେବ। ତୁମକୁ ହିଁ ସମ୍ପୂର୍ଣ୍ଣ ହୋଇ ସମୟକୁ ନିକଟକୁ ଆଣିବାକୁ ହେବ। ଏମିତି ବି ଯଦି କୌଣସି ବିଘ୍ନ ଆସୁଛି, ତେବେ ସମୟ ଅନୁସାରେ ଯିବ ନିଶ୍ଚିତ, କିନ୍ତୁ ସମୟ ପୂର୍ବରୁ ନିଜର ପରିବର୍ତ୍ତନ ଶକ୍ତି ଦ୍ୱାରା ତାକୁ ପରିବର୍ତ୍ତନ କରିଦିଅ, ତେବେ ତାର ପ୍ରାପ୍ତି ତୁମକୁ ମିଳିଯିବ। ଯଦି ସମୟ ଆଧାରରେ ନିଜକୁ ପରିବର୍ତ୍ତନ କରିଲ, ତେବେ ତାର ପ୍ରାପ୍ତି ତୁମକୁ ମିଳିବ ନାହିଁ। ସ୍ଲୋଗାନ, କର୍ମ ଏବଂ ଯୋଗର ସନ୍ତୁଳନ ରଖୁଥିବା ଆତ୍ମାମାନେ ହିଁ ପ୍ରକୃତ କର୍ମଯୋଗୀ ଅଟନ୍ତି। କର୍ମ ଏବଂ ଯୋଗର ସନ୍ତୁଳନ ରଖୁଥିବା ଆତ୍ମାମାନେ ହିଁ ପ୍ରକୃତ କର୍ମଯୋଗୀ ଅଟନ୍ତି। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନ୍ମୁକ୍ତ ସ୍ଥିତିର ଅନୁଭବ କର। ଯେତେଦିନ ପର୍ଯ୍ୟନ୍ତ କର୍ମେନ୍ଦ୍ରିୟ ଗୁଡ଼ିକର ଆଧାରରେ ରହିଥିବ, ସେତେଦିନ ପର୍ଯ୍ୟନ୍ତ କର୍ମ ତ କରିବାକୁ ହିଁ ପଡ଼ିବ, କିନ୍ତୁ କର୍ମ ବନ୍ଧନରେ ବାନ୍ଧି ହୁଅ ନାହିଁ, କର୍ମ ସମ୍ବନ୍ଧରେ ରୁହ। ଜୀବନମୁକ୍ତ ଅବସ୍ଥା ଅର୍ଥାତ୍ ସଫଳତା ବି ଅଧିକ ମିଳୁଥିବ, କିନ୍ତୁ କର୍ମର ବୋଝ ବି ନଥିବ। ତେଣୁ ଯେଉଁମାନେ ମୁକ୍ତ ଆତ୍ମା ସେମାନେ ସର୍ବଦା ସଫଳତା ମୂରତ ହୋଇଥାନ୍ତି। ଜୀବନମୁକ୍ତ ଆତ୍ମା ସର୍ବଦା ନିଶାର ସହିତ କହିବ, ସଫଳତା ମୋର ଜନ୍ମସିଦ୍ଧ ଅଧିକାର। ଓମ୍ ଶାନ୍ତି।